ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପଞ୍ଚଦେଶୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ଆଜି ବ୍ରାଜିଲର ରିଓ ଡି ଜେନେରିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଭାଗିତାକୁ ଅଗ୍ରାଧିକାର ଦେବା ଲାଗି ସହମତି ପ୍ରକାଶ। ମହାତ୍ମା ଗାନ୍ଧୀଙ୍କ କାଳଜୟୀ ଦୃଷ୍ଟିକୋଣ ସର୍ବଦା ମାନବଜାତିକୁ ମାର୍ଗଦର୍ଶନ କରିବ, କହିଲେ ପ୍ରଧାନମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସୁନାବେଶ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟର ଅନ୍ତିମ ଦିନରେ 72 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ଇଂଲଣ୍ଡ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବ୍ରାଜିଲର ରିଓ ଡି ଜେନେରିଓରେ ପହଞ୍ଚିଛନ୍ତି। ଏହି ଗସ୍ତ କାଳରେ ସେ ସପ୍ତଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ। ଏଥିରେ ପ୍ରଧାନମନ୍ତ୍ରୀ ବିଶ୍ୱ ପ୍ରଶାସନ, ଶାନ୍ତି ଏବଂ ସୁରକ୍ଷା, ବହୁପାକ୍ଷିକ ଶାସନ ବ୍ୟବସ୍ଥାରେ ଦୃଢ଼ତା, କୃତ୍ରିମ ବୁଦ୍ଧିମତାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର, ଜଳବାୟୁ, ସ୍ୱାସ୍ଥ୍ୟ, ଅର୍ଥନୀତି ସମେତ ପ୍ରମୁଖ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ବିଶ୍ୱର ପ୍ରମୁଖ ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର ସମ୍ଭାବନା ରହିଛି। ଶ୍ରୀ ମୋଦି ବ୍ରାସିଲିଆ ଗସ୍ତ କରି ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଦା ସିଲ୍ଭାଙ୍କ ସହ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି, ମହାକାଶ, ପ୍ରଯୁକ୍ତିବିଦ୍ୟା, କୃଷି ଏବଂ ସ୍ୱାସ୍ଥ୍ୟ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର୍ ମିଲେଇଙ୍କ ସହ ଫଳପ୍ରଦ ବୈଠକ ଶେଷ କରିଛନ୍ତି। ଗତ 57 ବର୍ଷ ମଧ୍ୟରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଦ୍ୱିପାକ୍ଷିକ ଆର୍ଜେଣ୍ଟିନା ଗସ୍ତ ଥିଲା। ଉଭୟ ନେତାଙ୍କ ମଧ୍ୟରେ ବୈଠକ ପରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ହୋଇଥିଲା। ଆଲୋଚନାରେ ବ୍ୟବସାୟ, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ମହାକାଶ, ସ୍ୱାସ୍ଥ୍ୟ ଏବଂ ଔଷଧ ସମେତ ପ୍ରମୁଖ କ୍ଷେତ୍ରଗୁଡ଼ିକର ସହଯୋଗ ବୃଦ୍ଧି କରିବା ଏବଂ ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି ଦୃଢ଼ କରିବା ଲାଗି ସହମତି ପ୍ରକାଶ ପାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଭାରତ ମର୍କୋସୁର ବାଣିଜ୍ୟ ଚୁକ୍ତିନାମାକୁ ବିସ୍ତାର କରିବା ଦିଗରେ ଆର୍ଜେଣ୍ଟିନାର ସମର୍ଥନ ଲାଗି ଅନୁରୋଧ କରିଥିଲେ। ଅନ୍ୟପକ୍ଷରେ ଆର୍ଜେଣ୍ଟିନା ଆମେରିକା କିମ୍ବା ୟୁରୋପର ଅନୁମୋଦନ ସହ ଔଷଧ ପାଇଁ ଆମଦାନୀକୁ ଅନୁମତି ଦେବ ବୋଲି ଜଣାପଡ଼ିଛି। ଭାରତର ଶକ୍ତି ଆବଶ୍ୟକତା ପୂରଣ କରିବା ଲାଗି ଆର୍ଜେଣ୍ଟିନାର ଖଣିଜ ପଦାର୍ଥ, ମହାକାଶ କ୍ଷେତ୍ରର ସହଯୋଗ, ଡ୍ରୋନ୍ ଏବଂ କ୍ରୀଡ଼ା ପରିଚାଳନା ଭଳି ବିଶ୍ୱ ଉପରେ ଆର୍ଜେଣ୍ଟିନାର ପ୍ରତିବଦ୍ଧତା ରହିଥିବା ଏହି ଆଲୋଚନାରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ପଦକ୍ଷେପକୁ ଆର୍ଜେଣ୍ଟିନାର ସମର୍ଥନ ନେଇ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ରାଷ୍ଟ୍ରପତି ମିଲେଇଙ୍କୁ ଭାରତ ଗସ୍ତ ପାଇଁ ପ୍ରଧାନମନ୍ତ୍ରୀ ମୋଦି ନିମନ୍ତ୍ରଣ କରିଛନ୍ତି। ବୁଏନ୍ସ ଆୟର୍ସରୁ ପ୍ରସ୍ଥାନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧି ଏବଂ ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମହାତ୍ମା ଗାନ୍ଧିଙ୍କ କାଳଜୟୀ ଦୃଷ୍ଟିକୋଣ ଏବଂ ମହାନ ଆଦର୍ଶ ସର୍ବଦା ମାନବଜାତିକୁ ମାର୍ଗଦର୍ଶନ କରିବ। ସେ କହିଛନ୍ତି, ସାରା ବିଶ୍ୱରେ ଗାନ୍ଧିଙ୍କ ଚିନ୍ତାଧାରା ଓ ଦର୍ଶନତତ୍ତ୍ୱର ପ୍ରାସଙ୍ଗିକତା ରହିଛି। ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ଗାନ୍ଧିଜୀଙ୍କ ଚିନ୍ତାଧାରା ଅନୁପ୍ରାଣିତ କରିଛି। ତାଙ୍କ ସରକାର ଗାନ୍ଧିଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏକ ନ୍ୟାୟପୂର୍ଣ୍ଣ ଓ ସାମାଜିକ ବିଚାରବୋଧ ସମ୍ପନ୍ନ ବିଶ୍ୱ ଗଠନ ପାଇଁ ପ୍ରତିବଦ୍ଧ ଅଟନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ରବୀନ୍ଦ୍ରନାଥ ଟାଗୋରଙ୍କ 1924 ମସିହାରେ ଆର୍ଜେଣ୍ଟିନା ଗସ୍ତକୁ ସ୍ମରଣ କରିଛନ୍ତି। ସେ କହିଛନ୍ତି, ଟାଗୋରଙ୍କ ଗସ୍ତ ଅନେକ ଲୋକଙ୍କୁ ପ୍ରଭାବିତ କରିଛି। ଭାରତର ଇତିହାସ ଏବଂ ସଂସ୍କୃତି ପ୍ରତି ଗୁରୁଦେବ ଟାଗୋରଙ୍କ ଅବଦାନ ସର୍ବଦା ସ୍ମରଣୀୟ ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି, ଗତ 4 ବର୍ଷ ମଧ୍ୟରେ ସମବାୟ ମନ୍ତ୍ରଣାଳୟ 60ଟି ନୂତନ ପଦକ୍ଷେପ ଆରମ୍ଭ କରିଛି। ଗତକାଲି ସମବାୟ ଦିବସ ଅବସରରେ ଗୁଜରାଟର ଆନନ୍ଦଠାରେ ପ୍ରଥମ ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି, ଦରିଦ୍ର ତଥା ଗ୍ରାମାଞ୍ଚଳ ଲୋକଙ୍କ ଜୀବନକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ସମବାୟ ମନ୍ତ୍ରଣାଳୟ ପ୍ରତିଷ୍ଠା କରାଯାଇଥିଲା।
देश के प्रधानमंत्री नरेंद्र मोदी जी ने तय किया कि करोड़ों गरीब, करोड़ों ग्रामीण, उनके जीवन में आशा का संचार, उनकी आर्थिक समृद्धि के लिए देश में सहकारिता मंत्रालय की स्थापना की जाए। उसके बाद सहकारिता मंत्रालय ने राष्ट्रीय स्तर पर केंद्र में एक अलग मंत्रालय की स्थापना हो।
श्री शाह कहते, प्राय 40 लाख श्रमिक समवाय आंदोलन में जड़ित अछन्ति। ସମବାୟ କ୍ଷେତ୍ରରେ ନୀତି ନିର୍ଦ୍ଧାରଣ, ତଥ୍ୟ ବିଶ୍ଳେଷଣ, ରଣନୀତି ଏବଂ ଗବେଷଣା କ୍ଷେତ୍ରକୁ ଏହି ବିଶ୍ୱବିଦ୍ୟାଳୟ ଅଧିକ ସହଯୋଗ ପ୍ରଦାନ କରିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ଶ୍ରୀଜୀଉଙ୍କର ଆଜି ଅନୁଷ୍ଠିତ ହେବ ସୁନାବେଶ। ହରିଶୟନ ଏକାଦଶୀ ତିଥି ଅବସରରେ ରଥ ଉପରେ ଆଜି ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥଙ୍କୁ ହୀରା ନୀଳା ମୋତିମାଣିକ୍ୟ ଖଚିତ 138 ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସଜ୍ଜିତ କରାଯିବ। ଏ ସମ୍ପର୍କରେ ଏକ ରିପୋର୍ଟ।
ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ଛାଡ଼ି ବାହୁଡ଼ା ଯାତ୍ରାରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଲକ୍ଷ ଲକ୍ଷ ଭକ୍ତ ଏବଂ ଶ୍ରଦ୍ଧାଳୁ ରଥ ଉପରେ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି। ଶ୍ରୀନଗର ସମ୍ମୁଖରେ ଗତକାଲି ନନ୍ଦିଘୋଷ ରଥ ପହଞ୍ଚିବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହୋଇଥିଲା। ରାତି 9:40 ସୁଦ୍ଧା ତିନୋଟି ଯାକ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲେ। ଆଜି ସକାଳୁ ମଙ୍ଗଳ ଆଳତୀ, ମୈଲମ, ତଡ଼ପ ଲାଗି ଆଦି ନୀତିକାନ୍ତି ଚାଲିଛି। ସନ୍ଧ୍ୟା ଆଳତୀ ନୀତି ଶେଷ ହେବା ପରେ ଅପରାହ୍ନ 5:00 ମହାପ୍ରଭୁଙ୍କୁ ସୁନାବେଶ କରାଯିବ। କାର୍ଯ୍ୟନିର୍ଘଣ୍ଟ ଅନୁଯାୟୀ ରାତି 11:00 ଶ୍ରୀଜୀଉଙ୍କ ଅଙ୍ଗରୁ ସୁନାବେଶ ବାହାର କରାଯିବ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ମଳୟରଞ୍ଜନ ମିଶ୍ର।
ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଆଜିଠାରୁ ଦୁଇଦିନିଆ କେରଳ ଗସ୍ତରେ ଯାଉଛନ୍ତି। ତ୍ରିଶୁର ଜିଲ୍ଲାର ଗୁରୁବାୟୁର ମନ୍ଦିରରେ ଶ୍ରୀ ଧଙ୍କଡ଼ ଆସନ୍ତା ସୋମବାର ପ୍ରାର୍ଥନା କରିବାର କାର୍ଯ୍ୟସୂଚୀ ରହିଛି। ସେହିଦିନ କୋଚିସ୍ଥିତ ନ୍ୟାସନାଲ୍ ୟୁନିଭର୍ସିଟି ଅଫ୍ ଆଡ଼ଭାନ୍ସଡ୍ ଲିଗାଲ୍ ଷ୍ଟଡିଜ୍ର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ସହ ଶ୍ରୀ ଧଙ୍କଡ଼ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ନେପାଳରେ କେପି ଶର୍ମା ଓଲିଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରୁ ନାଗରିକ ଉନ୍ମୁକ୍ତି ପାର୍ଟି ସମର୍ଥନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଗତକାଲି ପାର୍ଟି ଅଧ୍ୟକ୍ଷା ରଞ୍ଜିତା ଶ୍ରେଷ୍ଠ ଏହି ବିଷୟ ଘୋଷଣା କରିଛନ୍ତି। ନେପାଳ ସଂସଦରେ ନାଗରିକ ଉନ୍ମୁକ୍ତି ପାର୍ଟିର 4 ଆସନ ରହିଛି। ସୂଚନା ଅନୁଯାୟୀ ଓଲି ସରକାରରୁ ସମର୍ଥନ ପ୍ରତ୍ୟାହାର କଲେ ମଧ୍ୟ ମେଣ୍ଟ ସରକାରରେ କୌଣସି ଅସୁବିଧା ହେବାର ସମ୍ଭାବନା ନାହିଁ। ଅନୁଷ୍ଠିତ ସଂସଦୀୟ ଦଳ ବୈଠକରେ ନାଗରିକ ଉନ୍ମୁକ୍ତି ପାର୍ଟି ସରକାରଙ୍କ ପକ୍ଷ ଛାଡ଼ି ବିରୋଧୀ ଆସନରେ ବସିବା ନେଇ ନିଷ୍ପତ୍ତି ଗ୍ରହଣ କରିଥିଲା। ଗତ ଜୁଲାଇ 22 ସଂସଦରେ 5 ଆସନ ଥିବା ଜନତା ସମାଜବାଦୀ ପାର୍ଟି ଓଲି ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା। ଆମେରିକାର ଟେକ୍ସାସରେ ଭୟଙ୍କର ବନ୍ୟାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଶେଷ କରି ଏହି ବନ୍ୟାରେ ପିଲାମାନେ ପ୍ରାଣ ହରାଇଥିବାରୁ ଶ୍ରୀ ମୋଦି ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକା ସରକାର ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଇଂଲଣ୍ଡରେ ଚାଲିଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ଶୁଭମନ୍ ଗିଲ୍ ରେକର୍ଡ କରିଛନ୍ତି। ଉଭୟ ଇନିଂସରେ ସେ 269 ଓ 161 ରନ୍ ସଂଗ୍ରହ କରିଥିଲେ। 1990 ଲର୍ଡ୍ସରେ ଭାରତ ବିପକ୍ଷରେ ଗ୍ରାହମ୍ ଗୁଜ୍ଙ୍କ 456 ରନ୍ ପରେ ଦ୍ୱିତୀୟ ସର୍ବାଧିକ 430 ରନ୍ ସଂଗ୍ରହ କରି ଶୁଭମନ୍ ଗିଲ୍ ରେକର୍ଡ କରିଛନ୍ତି। ଭାରତ ଦ୍ୱିତୀୟ ଇନିଂସରେ 427 ରନ୍ ସ୍କୋର କରି ଇଂଲଣ୍ଡକୁ 608 ରନ୍ ବିଜୟ ଲକ୍ଷ୍ୟ ଦେଇଛି। ଇଂଲଣ୍ଡ ଗତକାଲିର ସ୍କୋର 3 72 ରନ୍ରୁ ଆଜି ବ୍ୟାଟିଂ ଆରମ୍ଭ କରିବ। ଭାରତୀୟ ସମୟ ଅପରାହ୍ନ 3:30 ମ୍ୟାଚ୍ ଆରମ୍ଭ ହେବ। ଗ୍ରୀସ୍ରେ ଅନୁଷ୍ଠିତ ଡ୍ରୋମିଆ ଆନ୍ତର୍ଜାତିକ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତର ଅନିମେଶ କୁଜୁର 10.18 100 ଦୌଡ଼ରେ ରେକର୍ଡ କରିଛନ୍ତି। 22 କୁଜୁର ଗୁରବିନ୍ଦର ସିଂଙ୍କ 10.20 ପୂର୍ବ ରେକର୍ଡ ଅତିକ୍ରମ କରିଛନ୍ତି। ଏହି ଦୌଡ଼କୁଦ ପ୍ରତିଯୋଗିତାରେ ଗ୍ରୀସ୍ର ସୋଟିରସ୍ 10.23 ଦ୍ୱିତୀୟ ଏବଂ ସାମୁଲେସନ୍ 10.28 100 ଦୂରତା ଅତିକ୍ରମ କରି ତୃତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ 800 ଦୌଡ଼ରେ ଭାରତର ମହମ୍ମଦ ଅଫଜାଲ ନିଜ ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ୱିମ୍ବିଲଡନ୍ ଟେନିସ୍ ପ୍ରତିଯୋଗିତାରେ ଭାରତର ୟୁକ୍ରି ଭାମ୍ରି ଏବଂ ଆମେରିକାର ରବର୍ଟ ଗାଲୁଏଙ୍କ ଯୋଡ଼ି ଗ୍ରାଣ୍ଡସ୍ଲାମ୍ ପୁରୁଷ ଡବଲ୍ସ ଇଭେଣ୍ଟର ତୃତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଭାମ୍ରି ଚୀନ୍ର ଜିଆଙ୍ଗ ଜିନୁଙ୍କ ସହ ଆଜି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ। ଅନ୍ୟପକ୍ଷରେ ରିତିକ୍ ବୋଲିପାଲି ଓ ତାଙ୍କ କଲମ୍ବିଆ ଯୋଡ଼ି ନିକୋଲାସ୍ ବାରିଣ୍ଟୋସ୍ ପୁରୁଷ ଡବଲ୍ସ ଇଭେଣ୍ଟରେ ପରାସ୍ତ ହେବା ପରେ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି। ଏଏଫ୍ସି ମହିଳା ଏସିଆ କପ୍ 2026 ଯୋଗ୍ୟତା ପର୍ଯ୍ୟାୟ ଗ୍ରୁପ୍ ବି'ର ଏକ ମ୍ୟାଚ୍ରେ ଭାରତ 2-1 ଥାଇଲାଣ୍ଡକୁ ପରାସ୍ତ କରିଛି। ଚିଆଙ୍ଗମାଇ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ମହିଳା ଦଳ ଆସନ୍ତା ବର୍ଷ ହେବାକୁ ଥିବା ମୁଖ୍ୟ ପ୍ରତିଯୋଗିତା ଲାଗି ମନୋନୀତ ହୋଇଛନ୍ତି। ପଞ୍ଚଦେଶୀୟ ଗସ୍ତର ଚତୁର୍ଥ ପର୍ଯ୍ୟାୟରେ ଆଜି ବ୍ରାଜିଲ୍ର ରିଓ ଡି ଜେନେରିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଭାଗିତାକୁ ଅଗ୍ରାଧିକାର ଦେବା ଲାଗି ସହମତି ପ୍ରକାଶ। ମହାତ୍ମା ଗାନ୍ଧୀଙ୍କ କାଳଜୟୀ ଦୃଷ୍ଟିକୋଣ ସର୍ବଦା ମାନବ ଜାତିକୁ ମାର୍ଗଦର୍ଶନ କରିବ, କହିଲେ ପ୍ରଧାନମନ୍ତ୍ରୀ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ସୁନାବେଶ ଏବଂ ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟର ଅନ୍ତିମ ଦିନରେ ଆଜି 72 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।